हरे कृष्णा 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 हरे हरे, हरे राम 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 हरे हरे। ॐ नमो भगवते वासुदेवाय। कृष्ण कृपा श्रीमती श्रीमद एसी भक्ति वेदांत स्वामी श्री प्रभुपाद जी महाराज चरण कमल में शतकोटी दंडवत प्रणाम पूर्वक एवं कृपा भिक्षा पूर्वक समस्त आचार्य वृंद मान चरण कमल में दंडवत प्रणाम पूर्वक एवं कृपा को प्रार्थना करी प्रभु जगन्नाथ बलदेव सुभद्रा महाराणी श्री श्री गौरनीताय श्री श्री कृष्ण बलराम श्री श्री राधा गोपीनाथ जी राधा गोपाल जी राधा माधव चरण कमल में दंडवत प्रणाम पूर्वक एवं कृपा भिक्षा करी श्रीमद भागवतम रु सुखदेव गोस्वामी एवं परीक्षित महाराज संवाद प्रसंगे अष्टम स्कंदरु आम गज उद्धारण कथा श्रवण करुचे। चतुर्थ मन्वंतर रे भगवान हरि अवतार नेथिले गज को उद्धार करिया पाई तामस मनंतर रे ये हरिंकर अवतार अति करुणामय अवतार गजेन्द्र एक भोगोन्मत्त अवस्था रहुथला सब समय रे। किंतु गजेन्द्र द्वारा प्रभु मानव को शिक्षा दौछन्ति किभली भक्ति आचरण कले जीवन जेकोसी अवस्था जदि पतन भी हो जाए भक्तर जदि पतन ही अलग क्यों जन्म से प्राप्त हुए तथापि भगवान भक्त को करुणा करती उद्धार करती। गजेन्द्र आम मैंने शुणुले कथा जो विश्राम थे मुझे सम्यक सूचना दे आज अष्टम स्कंदर तृतीय अध्याय गजेन्द्र स्तुति आरंभ हे। एक हजार वर्ष गजेन्द्र आउ ग्रह मध्यरे चली गत शुणुले समा सहस्रम बेगमन महीपते सुखदेव कौन परीक्षित सहस्र वर्ष पर्यंत अंतर बही मिथो गजेन्द्र स्थलभाग को टाणुची एवं ग्रह कुंभी जलभाग को टाणुची उभय आसुछंती जलभाग और स्थलभाग को किंतु एक हजार वर्ष पर दुजनकर कार मरण होनी एवं अमरा माने देवता माने से माने ये दृश्य को देखी आश्चर्य हो चित्र मन कर पिलाए बस जाए बाबा सी देवता मानकर आश्चर्य विषय होची जे मैंने दुई जन पशु किंतु एक हजार वर्ष पर्यंत दुई जन भितर संग्राम बा संघर्ष चली किंतु कहार मृत्यु केमती होनी एटा आश्चर्य विषय किंतु गजेन्द्र एक हजार वर्ष पर तार देहर बल मनर बल एवं इंद्रिय बल तीनोटी बल तार कमीगला कहीं गजेन्द्र जलभाग रोला किंतु यार विपरीत ग्राहर मनोबल इंद्रिय बल एवं दैहिक बल देह बल ग्राहर वृद्धि है गजेन्द्र जो निराश हो गले से चिंता कले मु वर्तमान हरिंकर शरण ने गत काली कथा यूँ विश्राम थिले अपारयन आत्म विमोक्षणम चिरम दधो इमाम बुद्धि अभिपद्यते। दीर्घ समय ग्राह कुंभीर जिते पद को धरी एक हजार वर्ष पर दीर्घ समय से चिंता कले
ବହୁ ସମୟ ଚିନ୍ତା କରୁଛନ୍ତି, ଚିନ୍ତା କରିକି ଇମାମ ବୁଦ୍ଧି ଅଭ୍ୟପଦ୍ୟତେ, ଏଇ ବୁଦ୍ଧି ସେ ପ୍ରାପ୍ତ ହେଲେ। କେଉଁ ବୁଦ୍ଧି ପ୍ରାପ୍ତ ହେଲେ? ଗତକାଲି ଦୁଇଟି ଶ୍ଳୋକରେ ଆମେ ଶୁଣିଥିଲେ, 32 ଆଉ 33 ଶ୍ଳୋକରେ, ଯେ ମୋତେ ହସ୍ତିମାନେ ଏବଂ ମୋର ବନ୍ଧୁବାନ୍ଧବ ମାନେ ମୋତେ କେହି ରକ୍ଷା କରିପାରିଲେନି। କୃତ କରିନ୍ୟା ପ୍ରହନ୍ତି ମୋଚିତୁମ ଗ୍ରାହେଣ ପାଶେନ ବିଧାତୁ ଆବୃତମ। ମୋର ସ୍ତ୍ରୀ ମାନେ ମୋତେ କେମିତି ରକ୍ଷା କରିବେ, ଏମାନେ ତ ଅବଳା। ମୋ ସମକକ୍ଷ ଅନ୍ୟ ହସ୍ତିମାନେ ବି ଚେଷ୍ଟା କରୁଛନ୍ତି ମୋତେ ଉଦ୍ଧାର କରିବା ପାଇଁ, କିନ୍ତୁ ଏମାନେ ତ ମୋତେ ଉଦ୍ଧାର କରିପାରିଲେନି। ତେଣୁ ମୋତେ ଯିଏ ଦୁଃଖରେ ପକେଇଛନ୍ତି ସେଇ ବିଧାତାଙ୍କର ମୁଁ ଶରଣ ଯିବି। ଏ ଗ୍ରାହରୂପୀ ପାସନା ବିଧାତାନ ଆବୃତ, ବିଧାତା ମୋତେ ଗ୍ରାହରୂପୀ ପାସରେ ପକେଇଛନ୍ତି, ମୁଁ ତାଙ୍କର ହିଁ ଶରଣ ଯିବି। ଅହଂ ଅପିଚଂ ତଂ ଜାମି ପରମ୍ପରାୟଣମ। ଏହାଦ୍ୱାରା ଜୀବକୁ ଶିକ୍ଷା କ'ଣ ଦିଆଗଲା ନା, ବିଶେଷ କରି ମନୁଷ୍ୟକୁ ଶିକ୍ଷା ହେଉଛି, ଯେଉଁ ସମୟରେ ବିପଦରେ ଅନ୍ୟମାନଙ୍କୁ କେହି ସାହାଯ୍ୟ କରିପାରୁନାହାନ୍ତି, କାରଣ ସମସ୍ତେ ଏ ଜଗତରେ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ଅଛନ୍ତି, କେହି ଏଠି ମୁକ୍ତ ଅବସ୍ଥାରେ ନାହାନ୍ତି। କାହାର ଶରୀର ଉପରେ ବିପଦ, କାହାର ସ୍ୱଜନ ଉପରେ ବିପଦ, କାହାର ଧନ ଉପରେ ବିପଦ, ବିପଦ ହିଁ ଅଛି। ପଦେ 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 ବିପଦ ନ ତେଷାମ। ଏଇ ଜଗତରେ ପଦ ପଦରେ ବିପଦ, କିନ୍ତୁ ନ ତେଷାମ, ବୈକୁଣ୍ଠରେ ପଦ ପଦରେ ବିପଦ ନାହିଁ। ଏଠି କେହି ନିର୍ମୁକ୍ତ ଅବସ୍ଥାରେ, ବିପଦମୁକ୍ତ ଅବସ୍ଥାରେ ନାହାନ୍ତି। ଯେକୌଣସି ସମୟରେ ଆମକୁ ବିପଦ ଆସିପାରେ, ଏବଂ ବିପଦ ଆସିବା ରଜଗୁଣୀ ଲୋକମାନଙ୍କ ପାଇଁ ଗୋଟିଏ ବଡ଼, ଯେଉଁମାନେ ଭୋଗିଛି ତାଙ୍କ ପାଇଁ ବଡ଼ ଦୁଃଖର ବିଷୟ, କାରଣ ତାଙ୍କ ଭୋଗରେ ବାଧା ହେବ। କିନ୍ତୁ ଯେହେତୁ ପ୍ରାୟ ଏଇ ଭୂଲୋକରେ ରଜଗୁଣୀ ଲୋକମାନେ ରୁହନ୍ତି, ତାଙ୍କ ଭୋଗରେ ବାଧା ହେଲେ ତାଙ୍କର ମନୋବଳ, ଇନ୍ଦ୍ରିୟ ବଳ, ଦୈହିକ ବଳ ସବୁ ବଳ ଭାଙ୍ଗିଯାଏ, ଯେଭଳି ଗଜେନ୍ଦ୍ରର ହେଲା। କିନ୍ତୁ ଗଜେନ୍ଦ୍ର ଦୀର୍ଘ ସମୟ ଚିନ୍ତା କରି ବିଚାର କଲେ, ମୋତେ ହରି ହିଁ ଗ୍ରାହରୂପୀ ପାଶରେ ବଦ୍ଧ କରିଛନ୍ତି, ମୁଁ ତାଙ୍କର ଶରଣ ଯିବି। ଏଇ ବୁଦ୍ଧିରେ ତାଙ୍କର କିଭଳି ଆସିଲା ନା, ପୂର୍ବ ଜନ୍ମରେ ଯେହେତୁ ଭକ୍ତି ଆଚରଣ କରିଥିଲେ, ପୂର୍ବ ଜନ୍ମରେ ଯେହେତୁ ସାଧୁସଙ୍ଗ କରିଥିଲେ। ଆପଣ ଦେଖନ୍ତୁ ଏ ଜଗତରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଏବେ ବି ବିପଦ ଅବସ୍ଥାରେ ଅଛନ୍ତି, ଶରୀର ବିପଦ ଅବସ୍ଥାରେ ଅଛନ୍ତି, ସ୍ୱଜନମାନଙ୍କ ଦ୍ୱାରା ଉପେକ୍ଷିତ ଅବସ୍ଥାରେ ଅଛନ୍ତି, ପୁତ୍ର ତାଙ୍କୁ ଭଲ ପାଉନି, ପୁଣି ବି ସିଏ ଏତେ ବଡ଼ ବିପଦ ଅବସ୍ଥାରେ ଥାଇକି ବି ତାଙ୍କୁ ଯଦି କହିବେ ଆପଣ ଭଗବାନଙ୍କର ଭଜନ କରନ୍ତୁ, ସେ କହିବେ ନା ଆମେ ଭଜନ କରିବୁନା, ଭଗବାନ ଭଜନ କଲେ ଆମର କ'ଣ ଲାଭ ଅଛି? କେହି ଏଠି ନିର୍ମୁକ୍ତ ଅବସ୍ଥାରେ ନାହାନ୍ତି, ବିପଦମୁକ୍ତ ଅବସ୍ଥାରେ ନାହାନ୍ତି। କିନ୍ତୁ ଗଜେନ୍ଦ୍ର ଯେହେତୁ ସାଧୁସଙ୍ଗ କରିଥିଲେ, ତାଙ୍କର ଜ୍ଞାନ ଆସିଗଲା। ସେଥିପାଇଁ ସାଧୁସଙ୍ଗରେ ଭଗବତ କଥା ଆଲୋଚନା ମାଧ୍ୟମରେ ଭକ୍ତମାନେ କେଉଁ କେଉଁ ଅବସ୍ଥାରେ ଭଗବାନଙ୍କ ଶରଣ ଯାଇଛନ୍ତି ଏଇଟା ଦେଖାଯାଇଛି। ଧ୍ରୁବ ମହାରାଜ 5 ବର୍ଷର ବାଳକ, ଉତ୍ଥାନପାତ ତାଙ୍କୁ ଉପେକ୍ଷିତ କରିଦେଲେ, ଉତ୍ଥାନପାତ ନୀରବ ରହିଲେ। ସୁରୁଚି 5 ବର୍ଷର ବାଳକଙ୍କୁ ମରିବା ପାଇଁ ବି କହିଲେ, କହିଲେ ଦେଖ ଧ୍ରୁବ, ତୁମେ କେବେ ହେଲେ ପିତାଙ୍କ ସିଂହାସନରେ ବସିପାରିବ ନା, ନା କାହିଁକି ନା ଏଇ ସିଂହାସନ କାହା ପାଇଁ? 5 ବର୍ଷର ବାଳକ, ଏକ 5 ବର୍ଷର ବାଳକକୁ ପିତା ସୁରକ୍ଷା ଦେଇପାରୁନି, ଇଏ ହେଉଛି ଏ ଜଗତ। ଏ ଜଗତରେ ଭୋଗ ଗୋଟିଏ ଏଭଳି ବସ୍ତୁ, ଉତ୍ଥାନପାଦ ଭଳି ରାଜା ଯେ ନାରଦ ମୁନିଙ୍କର ଶିଷ୍ୟ, ସାଧାରଣ ଲୋକ କଥା କ'ଣ କହିବା ଆମେ, ଉତ୍ଥାନପାଦ ନାରଦ ମୁନିଙ୍କର ଶିଷ୍ୟ, ଧ୍ରୁବ ବି ତାଙ୍କର ପୁଅ ବି ହେଲା ନାରଦ ମୁନିଙ୍କ, ବାପ ପୁଅ ଦୁଇଜଣ ଜଣେ ଗୁରୁଙ୍କର ଶିଷ୍ୟ, କିନ୍ତୁ ସେ ବୈଷ୍ଣବ ଦୀକ୍ଷାରେ ରହି ସୁଦ୍ଧା ଏଠି ଶିକ୍ଷା ଦିଆଗଲା ଏ ଜଗତରେ ରଜ ଗୁଣର ପ୍ରାବଲ୍ୟ ଏଭଳି, ଭୋଗର ପ୍ରାବଲ୍ୟ ଏଭଳି, ଗୋଟେ 5 ବର୍ଷର ଶିଶୁକୁ ଅତି କଠୋର ଭାଷାରେ ଜଣେ ନାରୀ କହୁଛି, ପୁଣି କେଉଁଠିକାର ନାରୀ? ସିଏ ରାଜବଂଶର ନାରୀ, କିନ୍ତୁ ରାଜା ସିଂହାସନରେ ବସିଥିବା ସମୟରେ ମୁଖରୁ ଗୋଟେ ପଦ ବଚନ ବାହାରୁନି, ସେ ପୁତ୍ରକୁ ସୁରକ୍ଷା ଦେଇପାରୁନି। କିନ୍ତୁ ବିପଦପୂର୍ଣ୍ଣ ଅବସ୍ଥାରେ ନାରଦ ଧ୍ରୁବ ମହାରାଜ ଯେତେବେଳେ କାନ୍ଦି କାନ୍ଦି ଯାଇ ମାଙ୍କ ପଛରେ ପହଞ୍ଚିଲେ, ସୁନୀତିଙ୍କ ପଛରେ, ସୁନୀତି ବିଚାର କରିନେଲେ, ସୁନୀତି ସ୍ପଷ୍ଟ କହିବେ, ଯଦିଓ ମୁଁ ଜଣେ ନାରୀ କିନ୍ତୁ ମୋ ଅଭିଜ୍ଞତାରୁ ଧ୍ରୁବ ମୁଁ କହୁଛି, নান্যত পদ্ম পলাস লোচনা দুঃখ চিন্তয়ামি মৃগয়ানি ন কশ্চন। এ ধ্রুব, মু সাধুসঙ্গ করি মোর অনুভবর কথা কুচি, পদ্ম পলাস লোচন শ্রীহরি বিনা তোমার দুঃখক কে দূর করে পারিবে। তুমি যে কান্দি কান্দিকা আসি মো পাখে পড়িছ, মু তোমার দুঃখক দূর করে পারিবে। আপনার কুহতু ভাগবতরে এক অদ্ভুত সম্বাদ, ছোট পিলাটে কান্দিলে মা তাকে আশ্বাসনা দিয়ে কি না, কিন্তু মা শুনিতে চিন্তা কলে ধ্রুবর এই গোটিয়ে দুঃখক সিনা মু সমাধান করেদেবি, নহলে রাজা কহিকি সুনীতি সুরুচি কহিকি নাকি কোলরে বসাই দেবি, কিন্তু ভবিষ্যতের যে দুঃখ গুড়ি আসব সেতবে মু হুয়ে তো নাইপরে, কিন্তু জীবনর প্রতি পদক্ষেপে আসুক দুঃখক মু সমাধান করবি আজ। ধ্রুবর, ধ্রুব এক নিষ্কণ্টক পথরে চালিব, সেভাবে মা লে সে সাধুসঙ্গ করুলে, গোটি ছোটিয়া জিনিস ধ্রুবক ভগবান পাখ পঠাইলে, সিংহাসনে বসবা সে যদি সুনীতি চাহি তাঁর পিতা ডাকি থাকে বা প্রজা মানুষ কই থাকে, তাঁকর বি রাজ্যের অধা অধিকার অনা, কিন্তু সীসা কলে না, সে তো সাধুসঙ্গ করেছেন মহৎকূলর নারী ভগবৎ ভক্তি ভক্তিমতী, সে কলে না ধ্রুবর জীবন পথরে থাকা সমস্ত দুঃখক দূর করে দেবে, সে যাতে ভগবান ভজন করুন, এবং সিধা কুচি নন্য নান্য তোত পদ্ম পলাস লোচনা, তুমার দুঃখক বা জীবর দুঃখক পদ্ম পলাস লোচন শ্রীহরি বিনা কে দুঃখ করে পারবে না, দূর করে পারবে না, এটা মো অভিজ্ঞতার কুচি। ধ্রুব মাঙ্ক কথার বিশ্বাস করি চালিগেল বনক, সবুদিন পাই তাঙ্কর দুঃখ চালিগেল, কারণ উপযুক্ত ব্যক্তি পাখে পৌঁছি পারলে দুঃখ সময়ের মাঙ্ক পাখে, আর যে মা সংসারর কোনসি আশ্বাসনা দেলে না, সংসার যে দুঃখ সমস্যা সমাধান সেটা কোন কি মুন্ড বোঝটা কান্দুক আনিবা, জনে লোক ধান কি পরিবা মুন্ডেকি নেউছি, সে জমালপুর বা ছ মজুর গোটে বোঝ নিয়ে যাচ্ছে জলেশ্বর হাটর বিকিয়া পাই, যদি মুন্ডর বোঝটা মুন্ডে মুন্ডে নেই তাকে ওজন লাগলে সে কান্ধুক আনলা, কারণ মুন্ডর বোঝটা কান্ধুক আনলে কোন বোঝর ওজনটা লাঘব হয়ে যাবে কি, কিন্তু লাগবে লোক যা মুন্ডর মোর ভারটা কমিগাল, পুনি কান্ধার কি সময় পুনি কান্ধরি ভার লাগিব, পুনি মুন্ড উঠেব, মুন্ডর বোঝক কান্ধক আনবা, কান্ধর বোঝক মুন্ডক নবা, যেভাবে সমান জিনিস, এ জগতরে ভগবান শরণ বিনা জগতর যেতে প্রকার সমস্যা আছে দুঃখক দূর করা সেটা সমান কথা, কেবে সমাধান করি হব না, সেপাই গজেন্দ্র নিষ্পতি নেলে যে মু হরিঙ্কর শরণ যাবি, মু তাঙ্কর শরণ যাবি, যাহাঙ্ক ভয়রে গতকাল শুনুলে কালরূপী সর্প প্রদাবতী যাহাঙ্ক ভয়রে মৃত্যু ধাবমান হচ্ছে, মু তাঙ্কর শরণ যাবি, এই নিষ্পতি করি বর্তমান স্তুতি আরম্ভ করি, তৃতীয় অধ্যায় অষ্টম স্কন্ধ স্তুতি, তৃতীয় অধ্যায়ু সে ভগবান শরণ গলে, দেখুন গোটি জীব যেতবে চাহিব প্রভুঙ্ পাখক যাওয়া ব্যবস্থা সব প্রভু করেদেবে, ধ্রুব পাঁচ বর্ষর বাড়ক গৃহ ত্যাগ কলাপরে মা কহিলেন বনক যাব, কিন্তু কেউ বনক যাবি, কেউ বাটে যাবি, কণ খাইবি, কেমতি বিষ্ণু ভেটিবি, কেউ মন্ত্র জপ করিবি, কিছু কই না, তেমনি গোটে ছোট পিলা দেখুন ভগবান ব্যবস্থা কেবল, গোটে ছোট পিলা সে জন্ম হেলা পরে মার স্তন্যরে কেউটি দুগ্ধ আছে কণ খাইবা পড়ব সে জাঁদব, তার আখি ভুল নিল, এই বুদ্ধি ভগবান দৌরান ছোট পিলাকে পরীক্ষা করুন, তা আখি খোল নথব, কিন্তু সে মার স্তন্যের হাত মারিকি জাঁদব যে এটা স্তন্য, এটি মতো পান করা আবশ্যক, এই জ্ঞানটা কি দিয়েছে, এই জ্ঞানটা প্রভু দিয়েছেন, বঞ্চিবার কৌশল জগতের প্রভু সমস্ত শিখাইছেন, বঞ্চিবার কৌশল কেবল না প্রভুঙ্কু পাইবা পাইবি যে ইচ্ছা করে তার কৌশল প্রভু শিখাই দেবে, প্রভু মু আপনার পাইবা পাই চাহিছি, ধ্রুবঙ্কর উদ্দেশ্যটা সৎ উদ্দেশ্য লা, গজেন্দ্র আজ যদিও পরিবার সহ রয়েকি ভোগ করুলা, যদিও ভোগন্মুত অবস্থার লা, কিন্তু আজ যে সময় স্থির কলা মু হরিঙ্কর শরণ যাবি তাকে সুবুদ্ধি আসি পৌঁছিগাল, পূর্বজন্মর যে তপস্যার ফলগুড়ি লা বর্তমান আসি পৌঁছিগাল, তাঁর মথার প্রভু সেই বুদ্ধি দেলে। তৃতীয় অধ্যায় শ্রীধর স্বামী ପ୍ରଭୁପାଦ ସେ ରଚନା କରୁଛନ୍ତି। ତୃତୀୟେ ତୁ ଗଜେନ୍ଦ୍ରେଣ ସ୍ତୁତ ହରି ଉପେତ୍ୟତମ ସମୁଦ୍ଧାର ତଂଗ୍ରହାତ ଦେବଲ ସାପତ। ଭଗବାନ ଦୁଇ ଜଣଙ୍କୁ କରୁଣା କଲେ, ପ୍ରଭୁଙ୍କର କରୁଣାର ପାତରନ୍ତର ନାହିଁ। ଗଜେନ୍ଦ୍ରକୁ ଉଦ୍ଧାର କଲେ ଆଉ ଗ୍ରାହକୁ ଉଦ୍ଧାର କଲେ, କାରଣ ଦୁଇ ଜଣ ଅଭିଶାପ ପାଇଛନ୍ତି। ତୃତୀୟେ ତୁ ଗଜେନ୍ଦ୍ରେଣ ସ୍ତୁତ ହରି ଉପତ୍ୟମ, ତୃତୀୟ ଅଧ୍ୟାୟରେ ଗଜେନ୍ଦ୍ରକୁ ସ୍ତୁତି କରି, ଏ ଗଜେନ୍ଦ୍ର ସ୍ତୁତି କରି ହରିଙ୍କୁ ପ୍ରାପ୍ତ ହେଲେ। ଗ୍ରାହର କଣ ଲାଭ ହେଲେ, ଗ୍ରାହ ବୁଦ୍ଧିମାନ ଥିଲେ। ସମୁଦ୍ଧାର ତଂଗ୍ରାହ ଦେବଳ ସାପତ, ଦେବଳ ଋଷିଙ୍କର ସାପରୁ ଏ ଗ୍ରାହକୁ କୁମ୍ଭୀରକୁ ବି ଉଦ୍ଧାର କଲେ, କାରଣ ଇଏ ହୁହୁ ନାମକ ଗନ୍ଧର୍ବ ଥିଲେ, ଦେବଳ ଋଷି ଆମକୁ ସାପ ଦେଇଥିଲେ, ଅଭିଶାପ ଦେଇଥିଲେ। ଦେବଳ ଋଷି ଅଭିଶାପ ଦେଲା ବେଳେ ଇଏ ଅନୁଶୋଚନା କଲେ, ଆଜ୍ଞା ମୁଁ ବଡ଼ ଭୁଲ କଲି, ଗନ୍ଧର୍ବ ଲୋକ ରହି ଆପଣଙ୍କର ପାଦକୁ ଜଳ ଭିତରେ ରହିକି ଟାଣିଲି, ଆପଣଙ୍କ ସାଙ୍ଗରେ ଥଟା ହେଲି, ଆପଣ ମୋତେ ଅଭିଶାପ ଦେଲେ, ମୁଁ ଗ୍ରାହ ଜନିକି ଯିବି କିନ୍ତୁ ଉଦ୍ଧାର କେମିତି ହେବି। ସେତେବେଳେ କହିଲେ ଋଷିଙ୍କର ତ ଅଭିଶାପଟା ହେଉଛି ଆଶୀର୍ବାଦ, କହିଲେ ଦେଖ ତୁମର ଉଦ୍ଧାର ଗୋଟିଏ ଉପାୟ, ଗଜେନ୍ଦ୍ର ଯେତେବେଳେ ସିଏ ବି ଅଭିଶାପ ପାଇକି ରହିଛି, ସିଏ ଯେତେବେଳେ ସରୋବରକୁ ଆସିବ ଆଉ ଉଭୟଙ୍କର ଯେତେବେଳେ ଅଭିଶାପର ଅବସାନ ଶେଷ ହବ, ତୁମେ ଗଜେନ୍ଦ୍ରର ପାଦକୁ ଧରିବ, କାରଣ ଗଜେନ୍ଦ୍ର ହେଉଛି ଭକ୍ତ, ଆଉ ଭକ୍ତର ପାଦକୁ ଧରିଲା ମାନେ, ଭକ୍ତକୁ କଷ୍ଟ ଦେଲା ମାନେ କିଏ ଆସିବେ, ଭଗବାନ ଆସିବେ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାରରେ ଆପଣମାନେ ଦେଖିବେ, ଭଗବାନ ଶ୍ରୀକୃଷ୍ଣ ଆସିବା ପୂର୍ବରୁ ନାରଦ ମୁନି ବହୁତ ସୁନ୍ଦର ରୋଲ କରିଛନ୍ତି, କଂସକୁ ବୁଝେଇଛନ୍ତି। ଯେତେବେଳେ ଦେବକୀ ବସୁଦେବ ପ୍ରତିଶ୍ରୁତି ହିସାବରେ ପ୍ରଥମ ପୁତ୍ରକୁ ଆଣିକି ଦେଲେ, କଂସ ଆଶ୍ଚର୍ଯ୍ୟ ହେଇଗଲା। ନବଜାତ ଶିଶୁକୁ ଧରି ପିତା ଆସୁଛନ୍ତି ଅର୍ପଣ କରିବା ପାଇଁ କାହାକୁ, କଂସକୁ, କାରଣ ପ୍ରତିଶ୍ରୁତି ଦେଇଛନ୍ତି। ବସୁଦେବଙ୍କର ନାମ ଶୁଣିଲେ, ତାଙ୍କର ନାମ ଆନକ ଦୁନ୍ଦୁହି, ଦେବତାମାନେ ବସୁଦେବଙ୍କ ଜନ୍ମ ସମୟରେ ବାଦ୍ୟ ବଜାଇଥିଲେ, କାରଣ ଇଏ ଭଗବାନଙ୍କୁ ପୁତ୍ର ରୂପରେ ପାଇବେ, ଇଏ ଅଦିତି କଶ୍ୟପ ଥିଲେ, ଇଏ କୃଷ୍ଣସୁତପା ଥିଲେ, ଦେବତାମାନେ ଜାଣନ୍ତି। ଆଉ ଏତେ ସତ୍ୟବ୍ରତ ବସୁଦେବ, ଦେବକୀ ମନା କରୁଛନ୍ତି, କିନ୍ତୁ କହିଲେ ନା ଆମେ ଯେହେତୁ କଂସକୁ କଥା ଦେଇଛେ ଆଠଟି ଯାଙ୍କ ପୁତ୍ର ତାଙ୍କୁ ଦବା, ତୁମେ ଦିଅ। ପ୍ରଥମ ପୁତ୍ରକୁ ଧରି ଯେତେବେଳେ ଯାଇ ସମ୍ମୁଖରେ ଠିଆ ହେଉଛନ୍ତି, କଂସର ଅନ୍ତର ପରିବର୍ତ୍ତନ ହେଇଗଲା। କଂସ, ଏ ପିଲା ବସ, କିଏ ଆଣିଛନ୍ତି ଛୋଟ ପିଲାଙ୍କୁ, ତୁମେ ବସେଇ ଦିଅନ୍ତି, ସେ ଛୋଟ ପିଲା କ'ଣ ଜାଣିଛନ୍ତି। କଂସର ଅନ୍ତର ପରିବର୍ତ୍ତନ ଏଇଥିପାଇଁ ହେଇଗଲା ଯେ ସତ୍ୟବାଦୀ ଲୋକ ଥାନ୍ତି, କିନ୍ତୁ ନବଜାତ ଶିଶୁକୁ ଆଜି ପ୍ରସବ କରିଦେଲା ପରେ ମା ସେ କିଭଳି ସ୍ୱାମୀଙ୍କ ହାତରେ ଦେଲା, ଦେବକୁ କିଭଳି ସ୍ୱାମୀଙ୍କ ହାତରେ ଦେଇପାରିଲା, ଆଉ ବସୁଦେବ କିଭଳି ସତ୍ୟବ୍ରତ ଯେ ସଦ୍ୟଜାତ ଶିଶୁକୁ ଆଣିକି ମୋତେ ଦେଉଛନ୍ତି। କହିଲେ ଠିକ୍ ଅଛି ବସୁଦେବ, ମୋର ତ ଏ ପିଲାଙ୍କ ସହିତ କି ଝମେଳା ନାହିଁ, ମୋର ଅଷ୍ଟମ ସନ୍ତାନ ସାଙ୍ଗରେ ଝମେଳା, ତୁମକୁ ନେଇଯାଅ। ବସୁଦେବ କଂସର ସମ୍ମୁଖକୁ ଆସିଗଲେ କଂସ ଭଦ୍ର ହେଇଯାଉଥିଲେ। ବସୁଦେବଙ୍କର ତପସ୍ୟାର ଫଳ, ଭକ୍ତିର ଫଳ ଏଇଟା, କଂସର ସମ୍ମୁଖକୁ ଯେତେବେଳେ ଆସିକି ପହଞ୍ଚିବେ କଂସ ଭଦ୍ର ହେଇଯାଉଥିଲେ। ପୁଣି ବସୁଦେବ ପଳାଇଗଲା ପରେ କଂସ ଅସତ୍ସଙ୍ଗ କରିକି ପୁଣି ତାଙ୍କ ଅନ୍ତର ଭିତରେ ପୁଣି ସେ ଭାବନା ଚାଲି ଆସୁଥିଲେ, ପଠାଇଦେଲା ପରେ ନାରଦ ମୁନି ଚାଲି ଆସିଲେ। ନାରଦ ମୁନି କହିଲେ ଯଦି କଂସ ଏଇଭଳିଆ ଭଦ୍ର ହେଇଯିବ ତାହେଲେ ଭଗବାନ ଅବତାର ନେବେ କି, ଭଗବାନ ତ ଅବତାର ନେବେନି, ଆଉ ଏ ପୁତ୍ରମାନେ ବି ଅଭିଶାପରୁ ମୁକ୍ତ ହେବେନି, ମାନେ ଏମାନେ ଛଅଟା ଗର୍ଭ ଯେଉଁ ଅଛନ୍ତି ଏମାନେ ଅଭିଶାପ ପାଇକି ଆସିଛନ୍ତି। ତେଣୁ କଂସ କ'ଣ କଲେ, ଏ ନାରଦ ମୁନି କ'ଣ କଲେ, ଆସିକି କଂସକୁ ବୁଝାଇଲେ, କହିଲେ ଦେଖ ଏଇ କୃଷ୍ଣ ବଡ଼ କପଟୀ, ଭଗବାନ ବଡ଼ କପଟୀ, ସେ ଗୋଟେ ଅଷ୍ଟଦଳ ପଦ୍ମ ଧରିକି ଆସିଲେ, ସେ ପଦ୍ମର ଆଠଟା ପାଖୁଡ଼ା ଅଛି। କହିଲେ ଗଣିଲ ଦେଖିବା ଆଠ କେଉଁ ନମ୍ବରଟା ମୋତେ କହିଲ ଏଇ ପାଖୁଡ଼ା ଭିତରୁ। କଂସ ଗଣିଲା 1, 2, 3, 4, 5, 6, 7, 8, ଯେଉଁଠୁ ଆରମ୍ଭ କରିଥିଲା ସେଇଠି ସରିଲା। କହିଲେ ଆଚ୍ଛା ଏଠୁ ଆରମ୍ଭ କଲେ ବି ଏଟା ଆଠ ହବ, ଯେଉଁଟା ଆରମ୍ଭ କରିବ ଏକରୁ ଆରମ୍ଭ କଲେ ଏଠି ଆଠ ହବ, ଦୁଇଟୁ ଆରମ୍ଭ କଲେ ସେଟା ଆଠ ହବ। କହିଲେ ଆରେ ବୋକା, ଆଠ ନମ୍ବର କହିଛନ୍ତି, ସେଠି ଏକ ନମ୍ବର ଆସିଲେ, ସେଠି ଏକ ନମ୍ବର ଆସିବେ ତୋର ତ ଅସୁବିଧା, ତୁ ମରିଯିବୁ। ତେଣୁ ଯିଏ ବାହାରେ ଯିଏ ଯିଏ ଶ୍ରବଣ କରିବେ ସେ କାରେ ନାରଦ ମୁନି ତାନେ ପିଲାଗୁଡ଼ାଙ୍କୁ ମାରିବା ପାଇଁ କାହିଁକି ଚେଷ୍ଟା କଲେ ନା ନାରଦ ମୁନି ବ୍ୟାକୁଳ ହଉଥିଲେ ଯେପର୍ଯ୍ୟନ୍ତ କଂସ ଭକ୍ତକୁ କଷ୍ଟ ନ ଦେବ ସେ ପର୍ଯ୍ୟନ୍ତ ଭଗବାନଙ୍କର ଅବତାର ହବ ନା। ଆମେ ଗୀତାରେ କ'ଣ କହୁଛେ ପରିତ୍ରାଣାୟ ସାଧୁ ନାମ, ସାଧୁର ପରିତ୍ରାଣ ମାନେ ସାଧୁ ତ ତା ଦୁଃଖ ଜଣେଇବନି। ସାଧୁ ଯଦି ଭଗବାନଙ୍କୁ ଦୁଃଖ ଜଣେଇଲା ମୁଁ ଦୁଃଖରେ ଅଛି ବୋଲି ତାହେଲେ ସେ ସାଧୁ କେମିତି ହେଲା, ସେ ତ ସ୍ୱାର୍ଥୀ ହେଇଗଲା। ପରିତ୍ରାଣ ଶବ୍ଦର ଅର୍ଥ ଭକ୍ତ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଯେଉଁ ବ୍ୟାକୁଳ ରୂପ ଦୁଃଖରେ ରହିଛି ସେଇ ଦୁଃଖକୁ ଦୂର କରିବା ପାଇଁ ପ୍ରଭୁ ଆସ। ତେଣୁ ନାରଦ ମୁନି କହୁଛନ୍ତି ଯଦି କଂସ ଏଭଳି ଭଦ୍ର ହେଇଯିବ ସବୁ ପୁତ୍ରକୁ ଛାଡ଼ିଦେବ ଭଗବାନଙ୍କର ଆସିବା ବିଳମ୍ବ ହେବ। ତେଣୁ ସେ ଜାଣିଶୁଣି ଭକ୍ତକୁ କଷ୍ଟ ଦେଲେ ଭଗବାନ ଆସିବ, ସେଥିପାଇଁ କଂସକୁ ଏଭଳି ବୁଦ୍ଧି ଦେଉଛନ୍ତି। ଦେବଳରୁ ସେ ସେଇଭଳି ବୁଦ୍ଧି ଦେଲେ, ଦେଖ ଗ୍ରାହ ତୁମେ ଯଦି ଉଦ୍ଧାର ହେବା ପାଇଁ ଚାହୁଁଛ ତୁମେ ଗଜେନ୍ଦ୍ରକୁ କଷ୍ଟ ଦେବ, ସେଥିପାଇଁ ଗ୍ରାହ ହଜାର ବର୍ଷ ପର୍ଯ୍ୟନ୍ତ ଗଜେନ୍ଦ୍ରକୁ ଧରିକି ରହିଲେ ଆଉ ଭଗବାନ ସେଥିପାଇଁ ଅବତାର ହେଲେ ଏବଂ ଗ୍ରାହକୁ ଉଦ୍ଧାର କଲେ। ଶ୍ରୀବାଦରାୟଣ ଉବାଚ, ଶ୍ଳୋକ ପ୍ରଥମ, ଦ୍ୱିତୀୟ ଶ୍ଳୋକର ସ୍ତୁତି ଆରମ୍ଭ। ଏବଂ ବ୍ୟବସିତ ବୁଦ୍ଧ୍ୟା ସମାଧାୟୋ ମନୋହୃଦି ଯଜାପ ପରମଂ ଜପ୍ୟଂ ପ୍ରାଗଜନ୍ମନି ଅନୁଶିକ୍ଷିତମ୍। ବହୁତ ସୁନ୍ଦର କଥା, ଏଇ ଜନ୍ମରେ ଆମେ କାହିଁକି ଭଗବାନଙ୍କୁ ଡାକିବା, ଏଇ ଜନ୍ମରେ ଆମେ ପ୍ରଭୁଙ୍କୁ ଡାକୁଛେ ଯଦି ଭକ୍ତି ଯୋଗରେ ପରିପୂର୍ଣ୍ଣତା ଲାଭ ନ କରିପାରିଲେ ବା ଭଗବାନଙ୍କୁ ପୂର୍ଣ୍ଣ ରୂପରେ ପ୍ରାପ୍ତ ନ ହେଇପାରିଲେ କିନ୍ତୁ ଭକ୍ତି ନଷ୍ଟ ହେବେ ନା, ଏ ଗଜେନ୍ଦ୍ର ଦ୍ୱାରା ଶିକ୍ଷା ଦିଆଗଲେ। ବାରମ୍ବାର ଏଇ ଜନ୍ମରେ ପ୍ରଭୁଙ୍କର ନାମକୁ ଅଭ୍ୟାସ କରିବା ଦରକାର, ଯଦିଓ ମନ ଲାଗୁନି ଯଦିଓ ଇଚ୍ଛା ହଉନି ଅନିଚ୍ଛା ସତ୍ତ୍ୱେ ଏଇ ନାମକୁ କରିବା ଦରକାର। କାରଣ ଏଇଟା ଆମକୁ ଯାହା ଆମେ ପୂର୍ବରୁ କହୁଥିଲେ ପିତ୍ତ ରୋଗୀ ବୋଲି ଆମେ ହେଇଯାଇଛେ, ଆମ ବାରମ୍ବାର ଭଗବାନଙ୍କର ନାମ ଭଗବାନଙ୍କର ଯଶ ଏଗୁଡ଼ିକୁ ଶ୍ରବଣ କରିକରି ବିଶେଷ କରି ଭଗବାନଙ୍କର ନାମ ଆଉ ସ୍ତୁତି ଗୁଡ଼ିକୁ ଅଭ୍ୟସ୍ତ କରିବା ଦରକାର। ଏ ଜନ୍ମରେ ସିଦ୍ଧି ନ ପାଇଲେ ପରଜନ୍ମରେ ସିଦ୍ଧି ମିଳିବ। ଏବଂ ବ୍ୟବସିତ ବୁଦ୍ଧ୍ୟା, ପୂର୍ବ ଶ୍ଳୋକ ଦୁଇଟି ରହିଲେ, ଗଜେନ୍ଦ୍ର କ'ଣ କହିଥିଲେ, ମୁଁ ପରମ୍ପରାୟଣମ ଯିଏ ପରମାଶ୍ରୟ ସମସ୍ତଙ୍କର ମୁଁ ତାଙ୍କର ଶରଣ ଯିବି, ମୋତେ ବିଧାତା ହିଁ ଗ୍ରାହ ରୂପରେ ବାନ୍ଧିକି ରଖିଛନ୍ତି ମୁଁ ଆଉ କାହାର ଶରଣ ଯିବି ନା। ଏବଂ ଏଇ ବୁଦ୍ଧିରେ ଏବଂ ବ୍ୟବସିତ ବୁଦ୍ଧ୍ୟା, ଭଗବାନଙ୍କୁ ଡାକିବାକୁ ହେଲେ ସ୍ଥିର ବୁଦ୍ଧି ଦରକାର, ଚଞ୍ଚଳମାନ ଲୋକମାନେ ଭଗବାନଙ୍କୁ ଡାକିପାରିବେନି। ଆଉ ଚଞ୍ଚଳ ଯେଉଁମାନଙ୍କର ଚିତ୍ତ, ଯେଭଳି ଚଞ୍ଚଳ ଚିତ୍ତରେ ଆପଣ ଚଞ୍ଚଳ ଜଳରେ ଆପଣ ପ୍ରତିବିମ୍ବ ଦେଖିପାରିବେ, ଜଳଟା ଢେଉ ଖେଳୁଛି ସେଠି ଆପଣ ମୁହଁଟା ଦେଖିପାରିବେ ଠିକ ସେ ଦେଖିପାରିବେ ନା। ଚିତ୍ତ ଚାଞ୍ଚଲ୍ୟ ବେଶୀ କାହିଁକି ହୁଏ, ଯାହାର ବିଷୟ ପ୍ରତି ଯେତେ ଆକର୍ଷଣ ରହିଛି, ଯାହାର ବିଷୟ ତୃଷ୍ଣା ଯେତେ ଅଧିକ ରହିଛି ତାର ଚିତ୍ତ ସେତେ ଚାଞ୍ଚଲ୍ୟ। ଆଗରୁ ଲୋକମାନେ ଦେଖିବେ କୌଣସି ବି ପରିସ୍ଥିତିରେ ଏତେ ସେ ଭାଙ୍ଗି ପଡ଼ୁନଥିଲେ, ପାଞ୍ଚଟା ଝିଅ ଥିବ ଛଅଟା ଝିଅ ଥିବ ଘରେ କିଛି ନଥିବ ପୁଣି ବି ସେ ମାଲିକ ଉପରେ ବିଶ୍ୱାସ କରି ସ୍ଥିର ହେଇକି ରହୁଥିଲେ, ଏତେ ବିଷୟ ପାଇଁ ସେମାନେ ଲାଳସା ନଥିଲା ବା ଏତେ ତାଙ୍କର ତୃଷ୍ଣା ନଥିଲା। ଆମର ଅବସ୍ଥା ଏମିତି ହେଇଯାଇଛି, ଭୋଗର ପ୍ରବଣତା ଯୋଗୁଁ ଚିତ୍ତର ଚାଞ୍ଚଲ୍ୟ ଏତେ ଅଧିକ ଲୋକଙ୍କର, ସେ ଯେତିକି ସମୟ ଭଗବାନଙ୍କୁ ଡାକୁଛନ୍ତି ଚିତ୍ତର ଚାଞ୍ଚଲ୍ୟ ତ ବେଶୀ ବଢ଼ିଗଲା, ଯେଉଁ ମୋବାଇଲ ମୋବାଇଲ ହେଲା, ବିଷୟର ବାର୍ତ୍ତା ଶ୍ରବଣ କରିକି ସବୁବେଳେ ଅନ୍ୟର ସୁଖ ଦୁଃଖ କେଉଁଠି କ'ଣ ହେଲା ଏ ଖବର ଗୁଡ଼ିକ ନେଇ ଚିତ୍ତ ଚାଞ୍ଚଲ୍ୟ ହୁଏ। ଶବ୍ଦ ଗୋଟିଏ ଜିନିଷ, ଶବ୍ଦ ବି ଚିତ୍ତକୁ ଚାଞ୍ଚଲ୍ୟ କରେ, ବିଷୟ ବାର୍ତ୍ତା ଗୁଡ଼ିକ ଶ୍ରବଣ କଲା ପରେ ଏ ଯେଉଁ ପେପର ପଢ଼ିବା, ପେପର ପଢ଼ିବା ପ୍ରତିଦିନ ସକାଳୁ ଉଠିବେ ଆପଣ କିଛି ଖରାପ ଜିନିଷ ହିଁ ପଢ଼ିବେ, ପେପରରେ କେତେଟା ଭଲ ଜିନିଷ ଅଛି, ଭଲ ଜିନିଷ ଗୋଟିଏ ପେଜ୍ର କିଛି ଅଂଶ ଥିବ, ନହେଲେ ସବୁ ଖରାପ ଜିନିଷ, କିଏ କରପ୍ସନ୍ କଲା, କିଏ କେଉଁଠି ଖରାପ କାମ କଲା, କିଏ କାହାକୁ ମାରିଲା, କିଏ କାହାକୁ ପିଟିଲା। ଯେହେତୁ ଆମେ ଏତେ ଉନ୍ନତମାନର ଲୋକ ନୁହନ୍ତି, ଆମେ ଆମ ଚିତ୍ତରେ ଭୋଗର ବୃଦ୍ଧି ଅଛି, ଆମେ ତା ଭିତରୁ ଭୋଗ ଜିନିଷଟା ସବୁ ମୁଣ୍ଡକୁ ନେଇ ଆସୁଛେ, ଭୋଜନ ହବ ନା। ଯିଏ ପେପର ଥରେ ପଢୁଛନ୍ତି ତାଙ୍କୁ ପରୀକ୍ଷା କରି ଦେଖନ୍ତୁ, କହିବେ କାଲି ଦୁଇ ଦିନ ପେପର ଆସିନି ସେ ପାଗଳ ହେଇଯିବେ, ମାନେ ଜଲେଶ୍ୱର ଯା ଭାଇ ପେପର ଧରିକି ଆସିବେ। ଇଏ ଅଭ୍ୟାସ, ଗଜେନ୍ଦ୍ରର ଯେଉଁ ବୁଦ୍ଧି ଏଭଳି ରହିଲା ଆଜି ଭଗବାନଙ୍କୁ ସ୍ତୁତି କରିବେ, ଏ ଅଭ୍ୟାସ ଯୋଗୁଁ ଯେହେତୁ ପୂର୍ବ ଜନ୍ମରେ ଇନ୍ଦ୍ରଦୁମ୍ନ ଜନ୍ମରେ ପ୍ରଚୁର ଭାବରେ ଏଇ ସ୍ତୁତିକୁ ସେ ଅଭ୍ୟାସ କରିଥିଲେ, ସେଟା ସ୍ମରଣ ଆସିଲା। ଆଉ ଯେତେବେଳେ ସ୍ଥିର କଲେ ମୁଁ ଭଗବାନଙ୍କୁ ଡାକିବି, ଭଗବାନ ଏଭଳି ତାଙ୍କୁ ସାହାଯ୍ୟ କଲେ, ବ୍ୟବସ୍ଥିତ ବୁଦ୍ଧା ସ୍ଥିର ବୁଦ୍ଧି ହେଇଗଲା। ସ୍ତ୍ରୀମାନେ ସେଇଠି ଅଛନ୍ତି, ତାର ପଡ଼ୋଶୀମାନେ ସେଇଠି ଅଛନ୍ତି, ସେମାନଙ୍କ କଥା ବିସ୍ମରଣ ହେଇଗଲେ। ଭଗବାନ କରୁଣା ନ କଲେ ଆପଣ ଭାବୁଛନ୍ତି କି ସଂସାର ଭିତରେ ରହିକି ଆପଣ ଭଜନ କରିପାରିବେ? କାଠିକର ପାଠ ସଂସାର ଗୋଟେ ଆକର୍ଷଣ ରହିଛି, ଯେଉଁ ପୁଅକୁ ଆପଣ ଖାଇବା ପିଇବାକୁ ଦେଇ ବଢ଼େଇଛନ୍ତି, ତାକୁ ପାଠ ପଢ଼ିଛନ୍ତି, ତାର ସୁଖ ଦୁଃଖ ଦେଖିକି ଆପଣ ଆପଣ ଜିତ ଚାଞ୍ଚଲ୍ୟ ହବନି? ତା ସୁଖରେ ସୁଖୀ ହେବେ, ତା ଦୁଃଖରେ ଦୁଃଖୀ ହେବେ। କିନ୍ତୁ ଗଜେନ୍ଦ୍ର ଏଭଳି ପୂର୍ବ ଜନ୍ମର ସ୍ୱୀକୃତି ବଳରେ ସ୍ତୁତିକୁ ଯେହେତୁ ଅଭ୍ୟାସ କରିଥିଲେ, ଭକ୍ତୋନ୍ମୁଖୀ ସ୍ୱୀକୃତିଟା ଏଭଳି କାର୍ଯ୍ୟ କଲା, ତାର ସ୍ତ୍ରୀମାନେ ସବୁ ଦଣ୍ଡାୟମାନ ହୋଇଛନ୍ତି, ବନ୍ଧୁବାନ୍ଧବ ମାନେ ସବୁ ଠିଆ ହୋଇଛନ୍ତି, ଛୋଟ ପିଲାମାନେ ଠିଆ ହୋଇଛନ୍ତି, କିନ୍ତୁ ସମାଧାୟ ଏବଂ ବ୍ୟବସ୍ଥିତ ବୁଦ୍ଧା ପୁରା ସ୍ଥିର ବୁଦ୍ଧିରେ ରହିଲେ। ସମାଧାୟ ମନବୃଦ୍ଧି, ମନରେ ହୃଦୟରେ ଭଗବାନଙ୍କୁ ସମ୍ୟକ ରୂପରେ ଧ୍ୟାନ କଲେ, ପୁରା ଭଗବାନଙ୍କୁ ଚିନ୍ତା କଲେ। ଏଠି ବିଜୟଧୂର ତାଙ୍କ ପଦରତ୍ନାବଳୀରେ ଲେଖୁଛନ୍ତି, ନାଇଁ ବୀରରାଘବାଚାର୍ଯ୍ୟ, ବ୍ୟବସ୍ଥିତା ନିଶ୍ଚିତ ମନା ହୃଦି, ନିଶ୍ଚିତ ମନା ହେଇଗଲେ, ସମାଧାୟ ହୃଦୟସ୍ତମ କୃତ୍ୱା ବିଷୟାନ୍ତର ଝିଅ ପ୍ରତ୍ୟାହୃତ ପ୍ରାକ୍ ଜନ୍ମନି ଇନ୍ଦ୍ରଦୁମ୍ନ ମୁଖ୍ୟ ଜନ୍ମନି ଅନୁଶିକ୍ଷିତମ ଅଭ୍ୟସ୍ତମ ପରମମ ଜପ୍ୟମ ସ୍ତୋତ୍ରମ ଯଜାପ। ବିଷୟାନ୍ତର, ଅଲଗା ବିଷୟକୁ କିଛି ଚିନ୍ତା କଲେ ନା। ହରିଭକ୍ତିର ବାଧକ କ'ଣ? ଭକ୍ତିର ବାଧକ ହେଉଛି ବିଷୟ ଆସ୍ୱାଦନ, ଦୁଇଟା ଜିନିଷ ଏକା ସାଙ୍ଗରେ ହବ ନା। ଆମର ଗୋଟେ ଜୀବନର ଅଭ୍ୟସ୍ତ କ'ଣ ହେଇଯାଇଛନ୍ତି, ଆମେ ଯେମିତି ଭଗବାନଙ୍କର ନାମ ବି କରିବି, ବିଷୟ ଟେଷ୍ଟ ବି ନେବି, ବିଷୟ ଅମୃତ ଏକା ସାଙ୍ଗରେ କେବେ ରହିବ ନା। ଆପଣ ଜପ କରିପାରନ୍ତି, ନାମ କରିପାରନ୍ତି, ଏଥିରେ ବ୍ୟର୍ଥ ତ କିଛି ଯିବ ନା, କିନ୍ତୁ ଶୁଦ୍ଧ ଭକ୍ତି ଲାଭ କରିପାରିବେ ନା। ସକାମ ଭକ୍ତି ସିଏ ହବ, ସେ ସକାମ ଭକ୍ତି, ନିଷ୍କାମ ଭକ୍ତି ନୁହେଁ। କିନ୍ତୁ ଗଜେନ୍ଦ୍ରର ଯେତେବେଳେ ପାଦକୁ ଧରାଯାଇଛି, ଭଗବାନଙ୍କ ଶରଣ ଯିବା ପାଇଁ ନିଶ୍ଚିତ କରିଛନ୍ତି, ଏବଂ ବ୍ୟବସ୍ଥିତ ବୁଦ୍ଧା ମନ ସମାଧାୟ ମନବୃଦ୍ଧି, ହୃଦୟ ମନରେ ଭଗବାନଙ୍କୁ ସମ୍ୟକ ରୂପରେ ଧ୍ୟାନ କଲେ, ଚିନ୍ତା କରିକି ଯଜାପ ପରମମ ଜାପ୍ୟମ ପ୍ରାଗ ଜନ୍ମନି ଅନୁଶିକ୍ଷିତମ ଜାପ୍ୟମ ସ୍ତୋତ୍ରମ। ପୂର୍ବ ଜନ୍ମରେ ଏଇ ସ୍ତୋତ୍ରକୁ ଆମେ ଶୁଣିବା, ଦ୍ୱିତୀୟ ନମ୍ବର ଶ୍ଳୋକରୁ ଏଇ ସ୍ତୁତିକୁ ବାରମ୍ବାର ସେ ଅଭ୍ୟାସ କରିଥିଲେ, ସେଟା ସ୍ମରଣ ଆସି ପହଞ୍ଚିଗଲା। ପ୍ରାକ୍ ଜନ୍ମନି ଅନୁଶିକ୍ଷିତମ, ଏଇ ଜନ୍ମରେ ସେ ଏଇ ସ୍ତୁତି କରିନାହାନ୍ତି, ଏଇ ଜନ୍ମରେ ଏଇ ସ୍ତୁତି ନୁହେଁ, ବା ଏଇ ଜନ୍ମରେ କିଛି ଭକ୍ତି କରିନାହାନ୍ତି, ପୂର୍ବ ଜନ୍ମରେ ଶିଖିଥିବା ସ୍ତୁତିଟି ବର୍ତ୍ତମାନ ତାଙ୍କର ସ୍ମରଣ ଆସିଗଲା। ବିଜୟଧୂରି ତାଙ୍କ ପଦରତ୍ନାବଳୀ ରଚନା କରୁଛନ୍ତି ଟୀକାରେ, ଧ୍ୟାନ ପୂର୍ବକ ସ୍ତୁତ୍ୟା ପ୍ରସନ୍ନା, ଭଗବାନ କେତେବେଳେ ପ୍ରସନ୍ନ ହୁଅନ୍ତି? ମହାମନ୍ତ୍ର ଜପ କରିବା, ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଗୋଟେ ଧ୍ୟାନ। ଯେଉଁମାନେ ଭାବନ୍ତି ଆଖି ବୁଝିକି ବସିବାଟା କେବଳ ଧ୍ୟାନ, ଏ ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଗୋଟେ ଧ୍ୟାନ ନୁହେଁ, ଏଇଟା ଭୁଲ ଧାରଣା, ଏଇଟା ମନ୍ତ୍ର ଧ୍ୟାନ। ଧ୍ରୁବ ମହାରାଜ କ'ଣ କରୁଥିଲେ? ମନ୍ତ୍ର ସହିତ ରୂପକୁ ଧ୍ୟାନ କରୁଥିଲେ। ପ୍ରାଥମିକ ସ୍ତରରେ ଆଗେ ମନ୍ତ୍ର ଧ୍ୟାନ, ଆମେ ଯେଉଁ ହରେ କୃଷ୍ଣ ମହାମନ୍ତ୍ର ଜପ କରୁଛେ ତାକୁ ଧ୍ୟାନ କରିବାକୁ ପଡ଼ିବ, ଶ୍ରବଣ କରିବାକୁ ପଡ଼ିବ। ମନ୍ତ୍ର ଧ୍ୟାନ ପରିପୂର୍ଣ୍ଣ ହେଲେ ନାମ ପରେ ରୂପ ଧ୍ୟାନ ଅଟୋମେଟିକ ଆସିବ, ଚିନ୍ତା କରିବାକୁ ପଡ଼ିବ। ତାପରେ ଭଗବାନଙ୍କର ଗୁଣ ଆସି ପହଞ୍ଚିବ। ଯଦି ଠିକଣା ଭାବରେ ଆମେ ନାମ ଧ୍ୟାନ କରିବା, ତାପରେ ନାମ ରୂପ ଗୁଣ ଲୀଳା ବୈଶିଷ୍ଟ୍ୟ ପରିକର ସବୁ ଆସି ପହଞ୍ଚିବ। ତେଣୁ ନାମ ଧ୍ୟାନ ପୂର୍ବକ ସ୍ତୁତ୍ୟା ପ୍ରସନ୍ନାତ ହରେ, ହରି କାହିଁକି ପ୍ରସନ୍ନ ହେଇଗଲେ ଗଜେନ୍ଦ୍ର ଉପରେ, ଧ୍ୟାନ ପୂର୍ବକ ସେ ପ୍ରଭୁଙ୍କୁ ସ୍ତୁତି କଲେ। ମନହୃଦି ସମାଧାନ, ମନକୁ ବିଷୟାନ୍ତର କେଉଁଠିକି ନେଲେ ନା, ଅଲଗା ବିଷୟରେ କି ଚିନ୍ତା କଲେ। କିନ୍ତୁ ପ୍ରାଥମିକ ଅବସ୍ଥାରେ ଆପଣ ଦେଖିବେ, ଆପଣ ଯେତେବେଳେ ଭଗବାନଙ୍କର ନାମ କରିବେ, ମନଟା ବେଶୀ ବିଷୟ ଆଡ଼କୁ ଧାଇଁବ, କାରଣ ଅନାଦି କାଳର ମନ ବିଷୟ ସହିତ ସମ୍ପୃକ୍ତ ରହିକି ଆସିଛି ନା। ଆପଣ ଅଲଗା ବେଳେ ମନ ଠିକ ରହିବ, କିନ୍ତୁ ହରେ କୃଷ୍ଣ ଜପମାଳାରେ ହାତ ପୁରେଇବେ, ସବୁ କଥା ଆସିକି ମନେ ପଡ଼ିବ, ସବୁ କଥା ମନେ ପଡ଼ିବ, ନିଦ ଲାଗିବ, ଭଲ ଲାଗିବନି, କିନ୍ତୁ ଏଟାକୁ ବାରମ୍ବାର ଅଭ୍ୟାସ କରିବାକୁ ପଡ଼ିବ। ଅଭ୍ୟାସ କରିବା ଦ୍ୱାରା ରୁଚି ଆସିବ, ଅଟୋମେଟିକ ରୁଚି କେମିତି ଆସିନି। ସ୍କୁଲକୁ ଗୋଟେ ଛୋଟ ପିଲା ପଢ଼ିବା ପାଇଁ ଯାଉନି, ତ କ'ଣ କରାଯାଉଛି, ଆଗେ ଚକୋଲେଟ୍ ଦିଆଯାଏ, ତାକୁ ମାଡ଼ ମାରିକି ଚକୋଲେଟ୍ ଦେଇକି ମା ନେଇକି ତାକୁ ପାଠପଢ଼ାରେ ସ୍କୁଲରେ ଛାଡ଼ିକି ଆସୁଛି। କିନ୍ତୁ ସେଇ ପିଲା ଯେତେବେଳେ ପାଠପଢ଼ାର ସ୍ୱାଦ ଜାଣିଦେଉଛି, ସେ ମା କହୁଛି ମା ତୁମେ ଶୀଘ୍ର ଖାଇବାକୁ ଦିଅ ନହେଲେ ମୁଁ ଚାଲିଲି। କିନ୍ତୁ ଆଗେ ସେ ପାଠ ପଢ଼ିବାକୁ ଭୟ କରୁଥିଲା, ମା ତାକୁ ଚକୋଲେଟ୍ ଦେଇକି ମାଡ଼ ମାରିକି ସ୍କୁଲରେ ଛାଡ଼ୁଥିଲା। କିନ୍ତୁ ସେଇ ପିଲା ଯେତେବେଳେ ଦକ୍ଷ ହେଇଗଲା, ପାଠପଢ଼ାର ରସ ପାଇଗଲା, ସେ କହୁଛି ମୁଁ ଫାଷ୍ଟ ହେବି, ମା ମୋତେ ଖାଇବାକୁ ଦେଲନି, ଠିକ ଅଛି ନ ଦେ ମୁଁ ଚାଲେ। ଏଇ ଅଭ୍ୟାସ କରିବାକୁ ପଡ଼ିବ, ଆଉ ଅଭ୍ୟାସର ଫଳ ଦେଖନ୍ତୁ ଏଇ ବିଜୟ ଧ୍ୱଜ ପଦାରତ୍ନାବଳୀ ରଖୁଛନ୍ତି। ହରେ ଗଜେନ୍ଦ୍ରସ୍ୟ ଗ୍ରହପଦ ମୋକ୍ଷ ଯଥା ଅଭୂତ। ପ୍ରସନ୍ନ ଧ୍ୟାନରେ ଗଜେନ୍ଦ୍ର ଭଗବାନଙ୍କୁ ସ୍ତୁତି କରି ଯେଭଳି ଗ୍ରାହ କବଳରୁ ରକ୍ଷା ପାଇଛି, ତଥା ସଂସାର ଗ୍ରହାତପି ମୋକ୍ଷ ଭଗବତ ପ୍ରସାଦେନ। ଏ ସଂସାର ରୂପୀ ଗ୍ରାହରୁ ଆମେ କେମିତି ଉଦ୍ଧାର ପାଇବା, ଭଗବାନଙ୍କୁ ଯଦି ଧ୍ୟାନପୂର୍ବକ ସ୍ତୁତିପୂର୍ବକ ଧ୍ୟାନପୂର୍ବକ ସ୍ତୁତି କରିବା, ତାହେଲେ ସଂସାର ରୂପୀ ଗ୍ରାହରୁ ଆମେ ରକ୍ଷା ପାଇବା ଭଗବାନଙ୍କ କୃପାରେ। ହରେ କୃଷ୍ଣ ରେ କୃଷ୍ଣ 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 ରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ସଂସାର ଗ୍ରହାତପି ମୋକ୍ଷେ ଭଗବତ ପ୍ରସାଦେନ ସତ୍ ଇତି ପ୍ରଦର୍ଶନାୟ ତତ୍ ମୋକ୍ଷ ପ୍ରକାର ନିରୂପ୍ୟତେ ଅସ୍ମିନ୍ ଅଧ୍ୟାୟେ, କଂ ପ୍ରକାରେ ଗଜେନ୍ଦ୍ରମ ଶରଣମ ଆସି ତଂ ପ୍ରକାର ଦର୍ଶୟତି। ଗଜେନ୍ଦ୍ର କିଭଳି ଶରଣ ଗଲା, ଯଜାପ୍ୟ ପରମମ ଜାପ୍ୟ, ଏ ପରମ ସ୍ତୋତ୍ର ଭାଗବତରେ ସଂସାରୀ ଲୋକର ଦୁଃଖ ଦୂର ହେବା ପାଇଁ ଇଏ ହେଉଛନ୍ତି ସବୁଠୁ ବଡ଼ ଅବଦାନ ସ୍ତୋତ୍ର। ପରୀକ୍ଷା ଭଗବାନ ଡାଇରେକ୍ଟ କହିବେ ଶେଷରେ ଗଜେନ୍ଦ୍ରକୁ, ଗଜେନ୍ଦ୍ର ଏ ସ୍ତୁତି ଯିଏ ଶ୍ରବଣ କରିବ ତାର ସଂସାର ଦୁଃଖ ପରେଇବ, ଆଉ ମୁଁ ତାକୁ ବିପୁଳ ଗତି ଦେବି, ମୁଁ ତାକୁ ବୈକୁଣ୍ଠକୁ ନେଇଯିବି। ଗଜେନ୍ଦ୍ର ବା ଦୁଃଖରେ ପଡ଼ି ଡାକିଛନ୍ତି ଯଜାପ୍ୟ ପରମମ ଜାପ୍ୟ, ଏଠି ସ୍ତୋତ୍ର ପୂର୍ବରୁ ଲାଗିଛି ପରମମ, ଏ ପରମ ସ୍ତୋତ୍ରକୁ ପ୍ରାକ୍ଜନ୍ମନି ଅନୁଶିକ୍ଷିତମ ବାରମ୍ବାର 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 ଏଟାକୁ ସ୍ତୁତି କରିଥିଲେ। ଆଜି ବି ଲୋକମାନଙ୍କର ଏଇ ଆମ ଭାରତବର୍ଷର ଲୋକମାନଙ୍କର ସବୁ ସ୍ୱଭାବ ଥିଲା, ଲୋକମାନେ ସକାଳୁ ଉଠୁଥିଲେ, ଉଠିକି ବିଷ୍ଣୁ ସହସ୍ର ନାମ ଜପ ପ୍ରତିଦିନ ସେମାନେ ପଢ଼ୁଥିଲେ, କିଏ ଜଗନ୍ନାଥ ଅଷ୍ଟକ ପଢ଼ୁଥିଲେ, କିଏ ମହାମନ୍ତ୍ର କରୁଥିଲେ। ଆଜିକାଲି କିଛି ଲୋକ କରୁଛନ୍ତି, ପ୍ରାୟ ଅଧିକାଂଶ ଲୋକ ଏସବୁ ଭୁଲିଗଲେ, ସ୍ତୋତ୍ରକୁ ଜପକୁ ଭଗବାନଙ୍କର ନାମକୁ ନିର୍ଦ୍ଦିଷ୍ଟ ସଂଖ୍ୟାରେ ଧ୍ୟାନପୂର୍ବକ କରିବା ଦରକାର, ଚାଲି ବୁଲିକି ଜପ କରିବା ଉଚିତ। ନିର୍ବନ୍ଧ ନାମ ଯେଉଁ ଷୋଳମାଳ ଆମକୁ ଦିଆଯାଇଛି, ବସିକି ଗୋଟିଏ ଜାଗାରେ ଧ୍ୟାନ ପୂର୍ବକ ଭଗବାନଙ୍କର ନାମକୁ ମନ୍ତ୍ରକୁ ଧ୍ୟାନ କରିବା ଦରକାର। ଏଇଟା କରିଥିଲେ ପରଜନ୍ମରେ ନିଶ୍ଚିତ କାମ ଲାଗିବ। ଜଣେ ପ୍ରଶ୍ନ କରିପାରନ୍ତି, ବୀରଗାଚାର୍ଯ୍ୟ କହୁଛନ୍ତି ଗଜେନ୍ଦ୍ର ତ ପଶୁ ଶରୀରରେ ଥିଲେ, ଏ ମନ୍ତ୍ର କେମିତି ଜପ କଲେ? ଏଠି ବୀରଗାଚାର୍ଯ୍ୟ ତାଙ୍କ ଟୀକାରେ ଆଣିକି ଗୀତାର ସମାଧାନ ଦେଉଛନ୍ତି, ଭଗବତ ଗୀତାର ସମାଧାନ। ଭଗବାନ ଅର୍ଜୁନ ପ୍ରଶ୍ନ କଲେ, ହେ ପ୍ରଭୁ ଅପ୍ରାପ୍ୟ ଯୋଗ ସଂସିଦ୍ଧି କଙ୍ଗଚ୍ଛତି କଙ୍ଗଚ୍ଛମ କୃଷ୍ଣ ଗଚ୍ଛତି କଙ୍ଗତିମ କୃଷ୍ଣ ଗଚ୍ଛତି। ହେ କୃଷ୍ଣ, ଯିଏ ଯୋଗରେ ସମ୍ୟକ ସିଦ୍ଧି ପ୍ରାପ୍ତ ହେଇପାରିଲେ ନା, ତାଙ୍କର ଗତିଟା କ'ଣ ହବ? ଭକ୍ତି ଯୋଗ କିଛି ଦିନ ଆଚରଣ କରୁଛି ବା ତାର ପତନ ହେଇଗଲା, ସେ ଛାଡ଼ିଦେଲା ସେ ଭକ୍ତିଧାରାକୁ, ତାର ଗତିଟା କ'ଣ ହବ? ଭଗବାନ ଉତ୍ତର ଦେଲେ, ତତ୍ରତଂ ବୁଦ୍ଧି ସଂଯୋଗଂ ଲଭତେ ପୂର୍ବ ଦେହିକଂ ଯତତେ ଯତତେ ଯତତୋ ଭୂୟଂ ସଂସିଦ୍ଧି କୁରୁନନ୍ଦନ। ହେ କୁରୁନନ୍ଦନ, ହେ କୁରୁଶ୍ରେଷ୍ଠ ଅର୍ଜୁନ, ତତ୍ର ତଂ ବୁଦ୍ଧି ସଂଯୋଗଂ ଲଭତେ ପୂର୍ବ ଦେହିକଂ। ସେ ଯେଉଁ ଶରୀରକୁ ଯିବ ଯୋଗୀ, ଯେ ତା ଯୋଗର ସିଦ୍ଧି ଲାଭ କରିନି, ଏ ତତ୍ର ତଂ ବୁଦ୍ଧି ସଂଯୋଗଂ ଲଭତେ, ଭକ୍ତି ଯୋଗଟା ଯେଉଁଠି ଛାଡ଼ିଥିବ ତାର ଯେଭଳି ଭକ୍ତି ଯୋଗର ଅପରିପକ୍ଵ ଅବସ୍ଥାରେ ଯେଉଁ ବୁଦ୍ଧି ଥିବ ସେଇ ବୁଦ୍ଧିରେ ଆମେ ନେଇ ଭଗବାନ ସେଠି ସଂଯୋଗ କରିଦେବେ। ବୁଦ୍ଧିଟା ସବୁବେଳେ ଟ୍ରାନ୍ସଫର ହେଉଛି, ଆପଣ ଦେଖିଛନ୍ତି ବୁଦ୍ଧିର ବୁଦ୍ଧି ମନ ଇନ୍ଦ୍ରିୟର ସ୍ୱଭାବ ଜନ୍ମରୁ ଗୋଟେ ଗୋଟେ ପିଲାଙ୍କର ଦେଖିବେ ଛୋଟ ଛୋଟ ପିଲାମାନେ ଅଛନ୍ତି ଗୋଟେ ଗୋଟେ ପିଲାଙ୍କୁ ଆପଣ କେବେ ହେଲେ ଗୋଟେ ଦୁଇଟା ପୁଅ ଆପଣ ଦୁଇଟା କି ତିନିଟା ପୁଅ ଥିବ ଗୋଟେ ପୁଅ କେବଳ ଖଟା ଖାଇବାକୁ ଭଲ ପାଉଥିବ ଗୋଟେ ପୁଅ ମିଠା ଖାଇବାକୁ ଭଲ ପାଉଥିବ ଗୋଟେ ପିଲା ସେ ମିଠାକୁ ଛୁଇଁବନି ସ୍ୱଭାବ ବୁଦ୍ଧି ମନ ବୁଦ୍ଧି ଇନ୍ଦ୍ରିୟ ଏଇ ଜନ୍ମରେ ନାହିଁ ଏ ବହୁ ଜନ୍ମରେ ଆମର କେତେ ଶରୀର ଭିତରେ ରହି ରହିକି ଆସିଲାଣି ଜଡ଼ ସ୍ୱଭାବ ହିଁ ପରିବର୍ତ୍ତନ ହେଉଛି ଆଉ ଗୋଟେ ଶରୀରକୁ ଓ କୃଷ୍ଣ ଆଜି ବହୁତ ଡିଷ୍ଟର୍ବାନ୍ସ ଯେଉଁମାନେ ଆସୁଛନ୍ତି ଧୀରେ ବସନ୍ତୁ ଆଗରେ ଛୋଟ ପିଲା କେହି ବସିବେନି ଛୋଟ ପିଲାମାନେ ବହୁତ ତାଙ୍କ ପଛକୁ ବସାଇବେ ସ୍ତୁତିର ବହୁତ ଗୁରୁତ୍ୱ ଏ ସ୍ତୁତି ଖାଲି ଆପଣ ଶୁଣିଲେ ବି ଆପଣଙ୍କର କଲ୍ୟାଣ ହେବ କାରଣ ସାଧାରଣ ସାଧୁମାନଙ୍କ ଭିତରେ ଗୁଡ଼ିକ ଆଲୋଚନା ହୁଅନ୍ତି ମୁଁ ଆପଣମାନଙ୍କର କଲ୍ୟାଣ ପାଇଁ ଶ୍ରଦ୍ଧାବାନ ବୋଲି ଆପଣ ଏ ସ୍ତୁତି ଆଲୋଚନା ହେଉଛନ୍ତି କାରଣ ଏ ପରମ ଆପଣ ଶୁଣୁଛନ୍ତି ନା ଯଜାପ ପରମମ୍ ଜାତ୍ୟମ୍ ଏ ଅତି ବୃହତ୍ତମ ଶ୍ରେଷ୍ଠ ସ୍ତୁତି ଭଗବାନଙ୍କର ରହସ୍ୟକୁ ସବୁ କହୁଛନ୍ତି ତେଣୁ ଜଡ଼ ସ୍ୱଭାବ ବି ପରିବର୍ତ୍ତନ ହେଉଛି ଆଉ ଚିତ୍ ସ୍ୱଭାବ କେମିତି ପରିବର୍ତ୍ତନ ହେବନି ଯେଉଁ ଭକ୍ତିଟା ଆମେ କରିଥିବା ଭଗବାନ କହୁଛନ୍ତି ତଂ ତତ୍ର ବୁଦ୍ଧି ସଂଯୋଗମ୍ ଲଭତେ ପୂର୍ବ ଦେହିକମ୍ ପୂର୍ବ ଦେହ ତାର ଯେଭଳି ବୁଦ୍ଧି ଥିଲା ଯୋଗୀର ସେଭଳି ବୁଦ୍ଧି କାଣିକି ଏ ସ୍ୱରରେ ଯୋଗିଦେବେ ଯୋଡ଼ିଦେବେ ଯତତ ଭୂୟ ସଂଯୋଗ ସଂସିଦ୍ଧି କୁରୁନନ୍ଦନ ପୁନର୍ବାର ସେ ସଂସିଦ୍ଧି ଲାଭ କରିପାରିବ ଭଗବାନ ଏ ବ୍ୟବସ୍ଥାଟା କରନ୍ତି ଗଜେନ୍ଦ୍ର ତାହେଲା କି ନାହିଁ ଯେଉଁଠି ଭକ୍ତି ଛାଡ଼ିଥିଲେ ଯେଉଁ ସ୍ତୋତ୍ରକୁ ବାରମ୍ବାର ଅଭ୍ୟାସ କରୁଥିଲେ ବର୍ତ୍ତମାନ ବିପଦ ବେଳେ ସେ ଶରୀରରେ ଗଜେନ୍ଦ୍ର ଶରୀରରେ ବି ସେଇ ବୁଦ୍ଧି ଆସିଗଲା ପୂର୍ବାଭ୍ୟାସେନ ତେନୈବ ହ୍ରିୟତେ ହ୍ୟବସ ପିଜ ଯେହେତୁ ପୂର୍ବର ଅଭ୍ୟାସଟା ଅଛି ପୂର୍ବର ଅଭ୍ୟାସ ଥିବାରୁ ସେ କ'ଣ କରିବ ହ୍ରିୟତେ ହି ଅବସ ଅପି ଇଚ୍ଛା ନଥିଲେ ବି ସେ କର୍ମଟା କରିବ ଗଜେନ୍ଦ୍ର ଶରୀରରେ ଭଗବାନଙ୍କୁ ଡାକିବା କ'ଣ ସମ୍ଭବ କିନ୍ତୁ ଭଗବାନ ପୂର୍ବର ସ୍ୱଭାବଟା ଆଣି ଯୋଡ଼ି ଦେଉଛନ୍ତି ଆଉ ଅବସ ସେ ବାଧ୍ୟ ହେଇକି ତାର ସେ ଭକ୍ତି ଯୋଗଟା ଯେଉଁଠି ଛାଡ଼ିଦିବ ସେଠୁ ସେ ଆରମ୍ଭ କରିବ ତାର ତ ସ୍ୱାଭାବିକ ଆସିଯିବ ସେ ବୁଦ୍ଧି ଆଉ ବର୍ତ୍ତମାନ ଗଜେନ୍ଦ୍ର ପିଲାଛୁଆଙ୍କ କଥା କିଛି ଚିନ୍ତା କରୁନି କେବଳ ଭଗବାନଙ୍କୁ ହିଁ ସ୍ମରଣ କରୁଛି ପ୍ରଭୁଙ୍କର ନାମ କରୁଛି ଆଉ ଯେଉଁମାନେ ଆମର ତ ଏଇ ମନୁଷ୍ୟ ଶରୀର ପାଇଛେ ବର୍ତ୍ତମାନ ରଜଗୁଣ କର୍ମ କରୁଛେ ସଂସାର ଭିତରେ ପଡ଼ିଯାଇଛେ ବର୍ତ୍ତମାନ ଠାରୁ ପ୍ରଭୁଙ୍କର ନାମ ପ୍ରଭୁଙ୍କର ସ୍ତୁତି ଏଗୁଡ଼ିକୁ ଅଭ୍ୟାସ କରିବାକୁ ପଡ଼ିବ ଭାଗବତର ସ୍ତୁତି ଭଗବାନଙ୍କର ନାମ ପ୍ରତିଦିନ ଅଭ୍ୟାସ କରିବାକୁ ପଡ଼ିବ ରୁଚି ରୂପରେ ତାହେଲେ ଏହି ଜନ୍ମରେ ସାଧୁସଙ୍ଗ କରିକି ଯଦି ଆମେ ପୂର୍ଣ୍ଣତା ଲାଭ ନ କରିପାରିଲେ ପରଜନ୍ମରେ ପୁଣି ସଂସିଦ୍ଧି ପ୍ରାପ୍ତ ହେବା ଏଥିରେ କିଛି କ୍ଷତି ନା ଏବଂ ଚୈତନ୍ୟ ମହାପ୍ରଭୁ ସେ ସିଦ୍ଧାନ୍ତ ଦେଉଛନ୍ତି ଯେ ଗଜେନ୍ଦ୍ର ଆଜି ଯେଭଳି ସ୍ଥିତି ପ୍ରାପ୍ତ ହୋଇଥିଲେ ଭଗବାନଙ୍କୁ ଆଜି ପାଇବେ ସ୍ତୁତି କରିବେ ଆମେ ଏଇ ଜନ୍ମରେ ବି ସେ ସୁଯୋଗ ଆମକୁ ଅଛି କିଭଳି ଅଛି
ନା ସଂସାର ଭ୍ରମିତେ କୋନ ଭାଗ୍ୟ କେ ହତରେ
ସଂସାରେ ଭ୍ରମିତେ କୋନ ଭାଗ୍ୟ କେହ ତରେ କେଉଁ ଭାଗ୍ୟରୁ କିଏ ତରିଯାଉଛି ବହୁତ ଚିନ୍ତା ଲୋକମାନେ ଭକ୍ତ ନେଇ କରା ସବୁ ଲୋକ କାହିଁକି ଭଜନ କରୁନାହାନ୍ତି ନା ସମସ୍ତେ କରିପାରିବେ ଯାହାର ପୂର୍ବର ସ୍ୱୀକୃତି ନଥିବ ସେ ଭଜନକୁ ଆସିପାରିବେନି ଭକ୍ତିଧାରକୁ ଆସିପାରିବେନି ତାକୁ ଭକ୍ତି ଭଲ ଲାଗିବନି ଭକ୍ତି ସମସ୍ତେ କରିବା ଆଦୌ ସମ୍ଭବ ନୁହେଁ ଯାହାର ପୂର୍ବ ସ୍ୱୀକୃତି ନାହିଁ ଆଉ ଯିଏ ପାପକୁ ତ୍ୟାଗ କରେନି ସେ ଭକ୍ତି କରିପାରିବେନି ଭଗବାନ ଗୀତାରେ ଡାଇରେକ୍ଟ କହିଥିଲେ ଯେହେତୁ ଅନ୍ତଗତମ ପାପମ ଜନାନାମ ପୁଣ୍ୟକର୍ମଣ ତେ ଦ୍ୱନ୍ଦ ବିନିର୍ମୁକ୍ତା ଭଜନ୍ତେ ମାଂ ଦୃଢ଼ବ୍ରତା ସେ ଭକ୍ତି ଯୋଗରେ ଦୃଢ଼ ହେଇପାରିବନି ଯେ ପାପକୁ ତ୍ୟାଗ କରୁନି ଯେ ପୁଣ୍ୟାତ୍ମା ନୁହେଁ ସେ ମୋର ଭଜନ କରିପାରିବନି ସେ ଆଉ କାହାର ଭଜନ କରିପାରିବ ମୋର ଭଜନ କରିପାରିବ ଭାଗ୍ୟବାନ କିଏ ନା ବହୁ ବ୍ରହ୍ମାଣ୍ଡ ସଂସାର ଭ୍ରମି ଭ୍ରମି କେହି ଗୋଟେ ଭାଗ୍ୟ ବଳରେ ସେ ତରିଯିବ କେମିତି ଭାଗ୍ୟ ବଳରେ ତରିବ ନଦୀର ପ୍ରଭାବେ ଯେନ କାଷ୍ଟ ଲାଗେ ତୀରେ ନଦୀର ସ୍ରୋତରେ ଗୋଟେ କାଠ ଜଙ୍ଗଲରୁ ଆସିଛି, ସୁଅ ତାକୁ କୁଆଡ଼େ କୁଆଡ଼େ ଭସେଇ 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 ଆଣୁଛି, ସେ କାଠର ଯଦି ତାର କୁହନ୍ତି କ'ଣ କୁହାଯାଏ, ତାର ଜଳିବା ସମୟ ଆସିଲା ବା ସେ ଗୋଟେ ତୀରର ଗୋଟେ କୋରକୁ ଲାଗିଗଲେ ତାକୁ କେହି ଲୋକଟା ନେଇକି ତା ଜଳାଜଳି କରିବେ କି ତାକୁ କାମରେ ଲଗେଇବେ, ଠିକ୍ ସେଭଳି କେତେ ବ୍ରହ୍ମାଣ୍ଡରେ ସମୟ ସ୍ରୋତରେ କାଳର ସ୍ରୋତରେ ଆମେ ଭ୍ରମଣ କରିକରି ଆସିଛେ, ଆମେ ତୀରରେ କେମିତି ଲାଗିବା, କେମିତି ସଂସାରରୁ ପାର ହେବା। ଗଜେନ୍ଦ୍ର ଯେମିତି ଅବସ୍ଥା ହେଲା, ପୂର୍ବ ଜନ୍ମରେ ସେ ଭଜନ କରିଥିଲା, ଆମେ ତ ପୂର୍ବ ଜନ୍ମରେ କ'ଣ କରିଛେ ବର୍ତ୍ତମାନ ଆମେ ଜାଣିପାରିବା, ଆଉ ବର୍ତ୍ତମାନ ଜନ୍ମରେ ତ ଆମର ଆମେ ତ ମନୁଷ୍ୟ ନା, ବର୍ତ୍ତମାନ ଜନ୍ମରେ ତ ଆମେ ସତର୍କ ହେବା ଦରକାର। ଠିକ୍ ଅଛି, ଏଇ ଜନ୍ମରେ ମୁଁ ଭକ୍ତି ଆରମ୍ଭ କରିବି। କୌନ ଭାଗ୍ୟ କାର ସଂସାରୁଖ ଭଗବାନ। ଭଗବାନଙ୍କର ସଙ୍ଗ ଆମେ କରୁଛେ, ସୁଖଦେବ ପରୀକ୍ଷିତଙ୍କର ସଙ୍ଗ କରୁଛେ ଭାଗବତ ମାଧ୍ୟମରେ। ଆମେ ଏଥିରୁ ଶିକ୍ଷା କରିବା ଦରକାର। ଗଜେନ୍ଦ୍ର ପୂର୍ବ ଜନ୍ମରେ ଅଭ୍ୟାସ କରି ଆଜି ଗଜ ଶରୀରରୁ ଉଦ୍ଧାର ପାଇଗଲେ, ଆମେ ତ ମନୁଷ୍ୟ ଶରୀର ପାଇଛେ ନା, ଆମେ ଆମ ଜୀବନରେ କ'ଣ ଅଭ୍ୟାସ ଅଛି କୁହନ୍ତୁ। କେତେଜଣ ଲୋକ ପ୍ରତିଦିନ ଭକ୍ତଙ୍କ ଛଡ଼ା, ଆପଣ ଖରାପ ଭାବିବେନି, ହାତ ଟେକି କୁହନ୍ତୁ ସେ ଗୋଟିଏ ସ୍ତୋତ୍ର ବା ଗୋଟିଏ ଜିନିଷକୁ ପ୍ରତିଦିନ କରୁଛନ୍ତି ଭଗବାନଙ୍କର ନାମ, କେତେଜଣ ଲୋକ ଅଭ୍ୟାସ, କେତେ ଲୋକ ହେଉଛନ୍ତି ପ୍ରତିଦିନ ମନ୍ଦିରକୁ ଯିବା ଆଉ ଟିକେ ବିଷ୍ଣୁ ସହସ୍ର ନାମ ପଡ଼ିବା, ମାଆ ଜଣ ମାଆଙ୍କ ଭିତରୁ ଦୁଇ ତିନି ଜଣ କି ପାଞ୍ଚ ଜଣ ସାତ ଜଣ ହାତ ଟେକୁଛନ୍ତି। ପ୍ରତିଦିନ ଗୋଟିଏ ଜିନିଷ ଆମର ଅଭ୍ୟାସ ନାହିଁ, କିନ୍ତୁ ମୁଁ ଦେଖେଇଦେବି ଆପଣଙ୍କୁ ଖରାପ ଜିନିଷ ଆମର ପ୍ରତିଦିନ ଅଭ୍ୟାସ ଅଛି। ନ୍ୟୁଜ୍ ଦେଖିବା, ଟିଭି ପଢ଼ିବା, ସିରିଏଲ୍ ଦେଖିବା, ପେପର ପଢ଼ିବା, ନ୍ୟୁଜ୍ ଦେଖିବା ଆମର ଅଭ୍ୟାସ ନାହିଁ। ଗୋଟିଏ ଜିନିଷ ବାରମ୍ବାର ଆମେ ପ୍ରତିଦିନ ସେଟା ନହେଲେ ଚଳିବନି, ପାନ ଖାଉଛି କି ଗୁଟୁକା ଖାଉଛି ଏଟା ନହେଲେ ଚଳିବନି। ଗୋଟିଏ ଅଭ୍ୟାସକୁ ଜୀବନରେ, ଖରାପ ଅଭ୍ୟାସକୁ ଜୀବନରେ ଭଲ ଭାବେ ଧରିକି ରଖିଛେ, ଭଲ ଅଭ୍ୟାସ ଆମ ଜୀବନରେ ଉଠେ ନାହିଁ। ଯେତେ ଜଞ୍ଜାଳ ହେଲେ ବି ଯେଉଁଟା ଯେଉଁ ଅଭ୍ୟାସ, ଯିଏ ଗୋଟେ ନିଶା ଖାଉଛି ସେ ଝଡ଼ ବର୍ଷା ଆମର, ମୁଁ ନିଜ ଆଖିରେ ଦେଖିଛି। ଆମେ ପ୍ରସାଦ ବାଣ୍ଟିବାକୁ ନେଇଥିଲୁ ଏରସମାରେ, ଏରସମାରେ ଘର ଦ୍ୱାରା କିଛି ନାହିଁ, ପ୍ରସାଦ ଆମେ ନେଇଥିଲୁ ଖିଚୁଡ଼ି ପ୍ରସାଦ ବାଣ୍ଟିବା ପାଇଁ, ଟ୍ରକରେ ବସିକି ସେତେବେଳେ ଯାଇକି ପ୍ରସାଦ ଦେଉ ଗରିବ ଲୋକମାନଙ୍କୁ, ଘର ଦ୍ୱାରା କିଛି ନାହିଁ, ସମସ୍ତେ ରାସ୍ତା କଡ଼ରେ ବସିଛନ୍ତି, କିନ୍ତୁ ଗୋଟେ ବୁଢ଼ା ଜାଲ ଧରି ଯାଉଛି ମାଛ ଧରିବା ପାଇଁ। ଯେଉଁଠି ମଣିଷକୁ ପଶୁପକ୍ଷୀମାନେ ଖାଉନାହାନ୍ତି, କୁକୁରମାନେ ଖାଉନାହାନ୍ତି, ସବୁ ଲୁଣ ପାଣି ଲାଗି ଫୁଲିକି ରହିଛନ୍ତି, ଦେଖନ୍ତୁ ସେ ବୁଢ଼ା ମାନେ କମର ବାଙ୍କି ଯାଉଛି, ସେ ଯାଉଛି ଜାଲ ନେଇକି ମାଛ ଧରିବ, ସେ ଆଖିରେ ଦେଖୁଛି ମାଛ ମଣିଷକୁ ଖାଉଛନ୍ତି ପଶୁମାନେ, କିନ୍ତୁ ତାର ଅଭ୍ୟାସ ଏମିତି ହେଇଛି। ଜୀବନରେ ଆମେ ବହୁତ ଖରାପ ଅଭ୍ୟାସ କରୁଛେ। ସାଧୁସଙ୍ଗ କାହିଁକି କରନ୍ତିନି, ମଣିଷ ସାଧୁସଙ୍ଗରେ ବିବେକକୁ ଦୃଢ଼ କରେ,